ॐ नमो भगवते वासुदेवाय। श्रीमद्भागवत दशमस्कन्ध त्रयोविंश अध्याय। शुक उवाच। कहन्ति व्यासंक कुमार सुण राजन रसभर। शरद ऋतु पूर्ण हेला हेमंत ऋतु प्रसरिला। कृष्ण आदेशे गोपपुरी जेते उपजिले कुमारी। कृष्ण भजन पुण्य फले रमिले वृंदावन स्थले। तुल्य वयसी नव वेशे खेलंती नाना खेल रसे। हेमंत ऋतु देखिबने कल्पिले गौरी पूजने। वेणु सबदे गीत रस गोपीए होइले हरस। हविष्य भुंजी एक बारे देवी पूजंती नदी तीरे। अल्प रात्र थाउ नित्ये जमुना जानती तोष चित्ते। स्नान सारी शीत जले बालुका स्थापी नदी तीरे। पूजंती नाना द्रव्य घेनी जय सबदे गीत ध्वनि। हर गौरी करी ध्यान मने चिंतंती भगवान। पूजार अंते पादे पड़ी गुपते करंती गुहारी। हे कात्यायनी महामाई परम जोगेश्वरी तुही। भूमात शंकर जुवती नंद कुमार दियपति। आनवरणे कार्य नाही प्रसन्न हुअ मात तुही। षोल सहस्र गोप नारी वर इच्छिले नर हरि। एक आर एक न जानती मने बरिले कृष्णे पति। बोलंती कृष्ण बर हेऊ तो पाद से भी दिन जाऊ। कृष्ण रमण भाव आसे तप साधिले एक मासे। प्रभातु उठी गोपबाळी आनंदे देले हुळ हुळी। चालंती जुथ जुथ होई मंगल नादे गीत गाई। एक आर एक भुज कंधे कृष्ण भजंती गीत बंधे। विविध हास्य रस भरे मिलिले जमुनार तीरे। वस्त्र पालटी कूळे थोई जळे पशिले गीत गाई। आनंद के करीब अंत जहार मिबे गोपीनाथ। एक आर एक जल फिंगे बुड़ी उठंती नाना रंगे। बुड़ंती एकुआरे धरी मुखे सिंचंती फुफु करी। करंती हास्य परिहास एमंते जले खेल रस। शुण परीक्ष नृपवर ताहा जानिले दामोदर। गोप बाळक घेनी संगे मिलिले नदी तीर रंगे। कूळे देखिले वस्त्र राशि पवने कहंती विश्वासी। शुण पवन मोर वाणी वस्त्र तू थुअ वृक्षे आणी। गोविंद आज्ञा घेनी सिरे पवन बहिला स धीरे। तक्षणे प्रभु दामोदर उठिले कदम्ब वृक्षर। वस्त्र जे नदी तीरे थिला पवन जोगे उड़ी गला। कदम्ब वृक्षे जाई पड़ी देखी हसंती नर हरि। गोपंकु चाही आदि कंद बोइले डाले वस्त्र बांध। आज्ञा पाइण गोप पोए वृक्षरे उठिले निर्भये। गोपाळे उठी वृक्ष डाळे वस्त्र बांधिले माळे माळे। बाळके वृक्ष डाळे थाई नाचंती कर ताळी देई। मुरली ध्वनि उच्च स्वर मध्ये विजय दामोदर। ଗୋପିଏ ଥିଲେ ଜଳ ମଧ୍ୟ କର୍ଣ୍ଣେ ଶୁଣିଲେ ବେଣୁ ନାଦେ ସମ୍ଭ୍ରମେ ଛାଡି ଜଳ କେଳି ବୃକ୍ଷକୁ ଚାହାନ୍ତି ନିରୋଳି ବୋଲନ୍ତି ବୃକ୍ଷେ ଏତ କିସ ଦେଖ ଗୋଦୈବ ଭବିଷ୍ୟ ଏଠାକୁ କେମନ୍ତେ ଅଇଲା ବାଳକ ମେଳେ ନନ୍ଦ ବଳା କେବଳେ ଏବନେ ନ ଥାଇ ଆଜ ଅଇଲା କିସ ପାଇଁ କେବଳେ ଭଲ ତ ହୋଇଲା ବ୍ରତ ଗୋ ଆଜ ହୁଁ ସରିଲା କେବଳେ ଦେଖ ବୃକ୍ଷ ଡାଳେ ଅନେକ ଉଡ଼ଇଛି ରାଳେ କୂଳକୁ ଚାହିଣ ବୋଲନ୍ତି ମରଣ ହୋଇଲା ଏ ଘାନ୍ତି ପାଲଟା ବସ୍ତ୍ର କୂଳେ ନାହିଁ ଚକିତେ ଚଉଦିଗ ଚାହିଁ ବୋଲନ୍ତି ବସ୍ତ୍ର କିଣି ଗଲା ଏଡ଼େ ଗୋ ପବନ ବହିଲା ଉଡ଼ି କେବଣ ଦିଗେ ଗଲା ଲଜ୍ଜା ତମର ଅଣୁବଳିଲା କିସ କରିବୁ ଆଜ ଜଳେ କନ୍ୟା ଏ ଭାଳନ୍ତି ବି କଳେ ହରିହରି ବୋଲ ଦାସ ବତ୍ସଳ ଭାବଗ୍ରାହୀ କହନ୍ତି ଗୋପୀଙ୍କୁ ନାଇଁ ବସ୍ତ୍ର ଗୋ ବନେ ପଡିଥିଲା ପବନ ଉଡ଼ାଇ ଆଣିଲା ରୁଣ୍ଡାଇ ବସ୍ତ୍ର ଆମ୍ଭେ ଆଣି ବୃକ୍ଷେ ବାନ୍ଧିଲୁ ଏହି କ୍ଷଣି ଏ ଯେବେ ତୁମ୍ଭର ହୋଇଲା ଆମ୍ଭର ଯଶ ଉପୁଜିଲା ଯେ ଯାହା ବସ୍ତ୍ର ଆସିନିଅ ଶୀତଳ ଜଳେ ଗୋନ ଥାଅ ଶୁଣି ଚକିତ ଗୋପବାଳୀ ବୋଲନ୍ତି ପଡ଼ିଲୁ ପଞ୍ଚାଳି ଏକ ଆରେକ ମୁଖ ଚାହିଁ ବୋଲନ୍ତି ଗାଲେ ହସ୍ତ ଦେଇ କେମନ୍ତେ ଉପେକ୍ଷିବା ଲାଜ ମରଣୁ ବଳିଲା ତ ଆଜ ଶ୍ରୀକୃଷ୍ଣ ମୁଖ କୁଅ ନାଇଁ ବୋଲନ୍ତି କୋପଭର ହୋଇ ତୁଅଟୁ ଯଶୋଦା କୁମର ପିୟର ନନ୍ଦ ମହାଖୁଡ ଜାଣିଲୁ ତୋର ବଡ଼ ପଣ ଆମ୍ଭର ବସ୍ତ୍ର ବେଗେ ଆଣ ପକାଇ ଦିଅ ବେଗେ କାଢି ବୃକ୍ଷୁ ପାଲଟା ଆମ୍ଭ ସାଢି ଏଡ଼େ ନିର୍ଲଜ ପଣ ତୋର କେବେ ଶିଖିଲୁ ବେଣୁ ଧର ଶୁଣି ବୋଲନ୍ତି ଦାମୋଦର ଏ ବଡ଼ ଅନୀତି ତୁମ୍ଭର ଯେ ପ୍ରାଣୀ ପର ଉପକାରୀ ତାହାକୁ ପଥେ ନେଇ ମାରି ପବନ ନେଉଥିଲା ବଳେ ଆଣି ବାନ୍ଧିଲି ବୃକ୍ଷ ଡାଳେ ତହିଁର ଫଳ ମୁଁ ପାଇଲି ତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି ମୁଁ ତ ନ କଲି ପରିହାସ ତୁମ୍ଭେ ତ ମୋହର ବିଶ୍ୱାସ ଏବେ ଗୋ ବସ୍ତ୍ର ଆସିନିଅ ନ ଜାଣି କେତେ ଗାଳି ଦିଅ ମୋହର ଦେହେ ମିଥ୍ୟା ନାହିଁ ହସି ବୋଲନ୍ତି ଭାବଗ୍ରାହୀ ଶୁଣି ସାନନ୍ଦ ମନ ହୋଇ ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ ତୁ କୃଷ୍ଣ ଗୋପପୁର ସାର ବନ୍ଧୁ ବାନ୍ଧବ ଆମ୍ଭେ ତୋର ବସ୍ତ୍ର ପକାଇ ଦିଅ ତଳେ ପଡୁଛୁ ତୋର ପାଦ ତଳେ ଶ୍ୟାମ ସୁନ୍ଦର ତୋ ଚରଣେ ସେବା କରିବୁ ଦାସୀ ପଣେ ତୁ ଯେବେ ନଦୀବୁ ପକାଇ କହିବୁ କଂସ ଆଗେ ଯାଇ ଶୁଣି ବୋଲନ୍ତି ଚକ୍ରଧର ତୁମେ ହୋ ଦାସୀ ଯେବେ ମୋର ତେବେ କରିବ ମୋ ଉତ୍ତର ଡର ନ ଜାଣି କିମ୍ପା କୋପ କର ଯେ ଯାହା ବସ୍ତ୍ର ବାଛିନିଅ ନ ଦେଲେ ରାଜା ଆଗେ କହ କଂସକୁ କିସ ମୋର ଡର ସୁଦର ମଉଳା ମୋହର ତାହାକୁ ମୋର ଭୟ ନାହିଁ ଅନ୍ୟାୟ ନ କଲି ନା ମୁହିଁ ବସ୍ତ୍ର ପବନ ନେଉଥିଲା ଆଣିବା ଦୋଷ ମୋହଇଲା ଏକଥା ତୁମ୍ଭଙ୍କୁ ଯୋଗାଇ ଧର୍ମ ହିଁ ଅଛୟ ନାହିଁ ତୁମ୍ଭେ ଅଧର୍ମେ ଜୀବନାଶ ରାଜା କରିବ ମୋର କିସ କୃଷ୍ଣ ମୋହନ କଥା ଶୁଣି ଗୋପିଏ ମନେ ମନେ ଗୁଣୀ କଣ୍ଠ ପ୍ରମାଣ ଜଳେ ଥାଇ କମ୍ପନ୍ତି କୃଷ୍ଣ ମୁଖ ଚାହିଁ ହରିଙ୍କୁ ଜିଣି ନ ପାରି ନିର୍ଭୟେ ଲାଜ ଉପେକ୍ଷିଲେ ଜୋନି ଆଚ୍ଛାଦି ବାମ କରେ ତୀରେ ଉଠିଲେ ଲାଜ ଭରେ ଦୟା ସାଗର ଭାବଗ୍ରାହୀ ବୃକ୍ଷର ଡାଳୁ ବସ୍ତ୍ର ଫେଇ ପାଲଟା ବସ୍ତ୍ର ଘେନି କନ୍ଧେ ବୃକ୍ଷରୁ ଓହ୍ଲାଇ ଆନନ୍ଦେ ଗୋପୀଙ୍କ ଶୁଦ୍ଧ ଭାବ ଚାହିଁ ହସି ବୋଲନ୍ତି ଭାବଗ୍ରାହୀ ଏ ନୁହେଁ ତୁମ୍ଭର ଉଚିତ ବିଶେଷ କରି ଅଛ ବ୍ରତ ବିବସ୍ତ୍ର ହୋଇ ଦିଅ ଆଗେ ତୀରେ ଉଠିଲ ଆସିବେଗେ ଏ ବଡ଼ ଅପରାଧ ହୋଇ ନରକେ ପଡ଼ିବଟି ଯାଇ ଏ ଦୋଷ ନଥାଉ ତୁମ୍ଭର ଦେବତା କର ନମସ୍କାର ହସି ବୋଲନ୍ତେ ବନମାଳି ଶୁଣି ଚକିତ ଗୋପବାଳି କପାଳେ ଦେଇ ଏକ ଦେବତା କଲେ ନମସ୍କାର ଦେଖି ବୋଲନ୍ତି ଯଦୁପତି ଶୁଣ ଗୋ ବର ଯଜୁବତୀ ଏକ ହସ୍ତକେ ନମସ୍କାର ଏ ତୁମ୍ଭ କେବଳ ଆଚାର ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁ ମୁଁ ତାହା ଅଳପ ଜାଣଇ ଶୁଣ ଗୋ ନାରୀ ଏକ ଚିତେ ବିପ୍ରେ କହନ୍ତି ବେଦମତେ ଯେ ଦେବ ଗୁରୁ ଏକ କରେ ନମନ୍ତି ଅଜ୍ଞାନ ବ୍ୟବହାରେ ତାହାର ଛେଦି ଯେବେ କର ସେ ଅପରାଧ ହୋଇପାର ନୁହିଲେ ଯେତେ ଜନ୍ମ ହୋଇ କର ଯୁଗଳ ତା ନ ଥାଇ ଶୁଣି କୁମାରୀ ରସ ଭର କପାଳେ ଦେଲେ ବେନିକର ହୃଦୟ ଲାଜ ଭୟ ନାହିଁ ଦେଖି ସାନନ୍ଦ ଭାବଗ୍ରାହୀ ନିର୍ମଳ ଚିତ୍ତ ତାହାଙ୍କର ଜାଣିଲେ ବ୍ରହ୍ମାଣ୍ଡ ଠାକୁର ଗୋପୀଙ୍କ ଭାବେ ତୋଷ ହୋଇ ଯେ ଯାହା ବସ୍ତ୍ର ଦେଲେ ନେଇ ଗୋପିଏ ପିନ୍ଧି ଯେ ଝାବାସ ମନ ସାନନ୍ଦେ ହସ ହସ ଦେବତା ପୂଜାର ବିଧାନେ କୃଷ୍ଣଙ୍କୁ ବରିଛନ୍ତି ମନେ ଲାଜେ ରହିଲେ ଶିର ପୋତି କୃଷ୍ଣଙ୍କୁ ଚାହିଁ ନ ପାରନ୍ତି କୃଷ୍ଣ ଜାଣିଲେ ତାଙ୍କ ମନ ଗୋପୀଙ୍କି ହୋଇ ସାବଧାନ ହସି କହନ୍ତି ଜନାର୍ଦ୍ଦନ ମୁଁ ହିଁ ଜାଣଇ ତୁମ୍ଭ ମନ ହରି ହରି ବୋଲ ଯାହା ମାଗିଲ ଦିଅ ପୁଜି ସେ କଥା ଅଛଇ ମୁହେଜି ମୁଇଁ କରିବି ତାହା ସତ୍ୟ ବୋଲନ୍ତି ପ୍ରଭୁ ଗୋପୀନାଥ ମୋର ଚରଣେ ଯାର ଚିତ୍ତ ପୁଣି ବି ସଏ ହେଲେ ରତ ଜନ୍ମ ମରଣ ତାର ନାହିଁ ଭାଜିଲା ଘାନ ପ୍ରାୟ ହୋଇ ଏ ବୃନ୍ଦାବନେ ଗୁପ୍ତେ ଥାଇ ତୁମ୍ଭଙ୍କୁ ରମିବଇ ମୁହିଁ ସଂକଳ୍ପ କଲ ବ୍ରତ କରି ହସି ବୋଲନ୍ତି ନର ହରି ଏମନ୍ତେ କୃଷ୍ଣ ଆଜ୍ଞା ପାଇ ଗୋପିଏ ଗଲେ ତୋଷ ହୋଇ ଗୋବିନ୍ଦ ପାଦେ ଚିତ୍ତ ଥୋଇ ମିଳିଲେ ନିଜ ପୁରେ ଯାଇ ଗୋପାଳ ମିଳେ ଦାମୋଦର ଗାଈ ଚରାଇ ଗଲେ ଦୂର ନିଦା ଘର ବି ତେଜ ଲାଗି ପୋଏ ହୋଇଲେ ଦୁଃଖ ଭାଗି ଚରାନ୍ତି ଗୋରୁ ଗୋପ ମେଳେ ଶୀତଳ ତରୁ ଛାୟା ତଳେ ବୃକ୍ଷଙ୍କୁ ଚାହିଁ ଦାମୋଦର କହନ୍ତି ପୁଅଙ୍କ ଆଗର ହେସ୍ତୁକ କୃଷ୍ଣ ମିତ୍ର ମୋର ଶ୍ରୀଦାମ ଅର୍ଜୁନ ସୁବଳ ଅଂଶୁ ବିଶାଳ ଦେବ ପ୍ରସ୍ତ ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ ପରେ କରନ୍ତି ଉପକାର ସୁଜନ ପ୍ରାଣୀଙ୍କ ବ୍ୟବହାର ଶୀତ ବରଷା ଗ୍ରୀଷ୍ମ ଦୁଃଖ ସହି ଆମ୍ଭଙ୍କୁ ଦିଅନ୍ତି ସୁଖ ଧନ୍ୟ ଜୀବନ ଏହାଙ୍କର ସାଧନ୍ତି ପ୍ରାଣୀ ଉପକାର ସୁଜନ ଘରେ ଜେହ୍ନେ ଯାଇ ଅତିଥି ନିରାଶ ନୁହଇ ପତ୍ର କୁସୁମ ଫଳ ଛାଇ ମୂଳ ବକଳ ଦାରୁ ଦେଇ କ୍ଷାର ଅଙ୍ଗାର ଭସ୍ମ ଅଠା ଗୃହକୁ ସାଜି ବାଡ କଣ୍ଟା ଏତେ ପ୍ରକାରେ ସେବା କରି ନିତେ ପର ଉପକାରୀ ଏହାଙ୍କ ପ୍ରାୟ ଯେବେ ହୋଇ ସଂସାର ମଧ୍ୟ ଦେହ ବହି ମନ ବଚନ ଧନେ କରି ଯେ ହୋଏ ପର ଉପକାରୀ ଦିନ ହରନ୍ତି ଦୁଃଖ ସୁଖେ ସେ ଧନ୍ୟ ଇହ ପରଲୋକେ ପୁଷ୍ପ ପଲ୍ଲବ ଫଳ ଦଳେ ତରୁର ଲମ୍ବ ଡାଳ ତଳେ ଗୋରୁ ଗୋପାଳ ଘେନି ସଙ୍ଗେ ମିଳିଲେ ଯମୁନାର ଲାଗେ ଶୀତଳ ଜଳ ପାନ କରି ବୃକ୍ଷର ତଳେ ନର ହରି କୃଷ୍ଣଙ୍କୁ ଚାହିଁ ଗୋପବାଳେ କହନ୍ତି କ୍ଷୁଧାର ଆକୁଳେ ଶ୍ରୀରାମ କୃଷ୍ଣର ଅଗ୍ରତ ନମଇ ଦାସ ଜଗନ୍ନାଥ ଶ୍ରୀରାମ କୃଷ୍ଣର ଅଗ୍ରତ ନମଇ ଦାସ ଜଗନ୍ନାଥ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ ଗୋପୀ ବସ୍ତ୍ରାପହାରୋ ନାମ ତ୍ରୟୋବିଂଶ ଅଧ୍ୟାୟ।